ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ଓଡ଼ିଶା ସହିତ 10 ରାଜ୍ୟନ ରାଜ୍ୟସଭା ନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଶ୍ରନମୂଲ ହେଲା ନାମାଙ୍କନ, ଆଇବା 16 ତାରିଖ ହେବା ଭୋଟ। ନୂଆଦିଲ୍ଲୀ ନ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ମହାନଦୀ ଜଳବିବାଦ ପ୍ରାଧିକରଣର 10 ଜଣିଆ ଦଲ ପହଞ୍ଚିଲେ ସମ୍ବଲପୁର। ଆଉ T20 ବିଶ୍ୱକପ୍ ପୁରୁଷ କ୍ରିକେଟ୍ରେ ଭାରତ ଓ ଜିମ୍ବାୱେ ଭିତରେ ଚେନ୍ନାଇର ମୂଲ ହେଲା ମ୍ୟାଚ୍। ଟସ୍ ଜିତିକରି ବୋଲିଂ ନିଷ୍ପତ୍ତି ନେଲା ଜିମ୍ବାୱେ ଦଲ। ଓଡ଼ିଶା ସହିତ 10 ରାଜ୍ୟର 37 ରାଜ୍ୟସଭା ଆସନ୍ତି ନିର୍ବାଚନ ଲାଗି ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ଆଜିଠାରୁ ମାର୍ଚ୍ଚ ମାସର 5 ତକ ନାମାଙ୍କନ ପତ୍ର ଦାଖଲ କରାଯିବା, 6 ଯାଞ୍ଚ ଆଉ 9 ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ମାର୍ଚ୍ଚ 16 ସକାଳ 9 ଉପରବେଳା 4 ତକ ମତଦାନ ହେବା, 5 ଭୋଟ୍ ଗଣତି ହେବା ବୋଲି ଓଡ଼ିଶା ବିଧାନସଭାର ସଚିବ ସତ୍ୟବ୍ରତ ରାଉତ କହିଛନ୍ତି।
ଓଡ଼ିଶାର ବର୍ତ୍ତମାନ ଯେଉଁ ରାଜ୍ୟସଭା ନିର୍ବାଚନ ହେବ, ଏହି ନିର୍ବାଚନରେ ଆମର 4 ଅନରେବୁଲ ଏମ୍ପିଙ୍କର କାର୍ଯ୍ୟକାଳ 2 ଏପ୍ରିଲ 2026 ସରୁଛି। ସେହି 4 ହେଉଛନ୍ତି ମାନ୍ୟବର ସଦସ୍ୟା ଶ୍ରୀମତୀ ମମତା ମହନ୍ତ ଏବଂ ମାନ୍ୟବର ସଦସ୍ୟ ଶ୍ରୀ ସୁଜିତ କୁମାର ଏବଂ ମୁଜିବୁଲ୍ଲା ଖାନ୍ ଓ ନିରଞ୍ଜନ ବିଶି। ଏହି 4 ସଦସ୍ୟ ସଦସ୍ୟମାନଙ୍କର ଯେହେତୁ କାର୍ଯ୍ୟକାଳ 2 ଏପ୍ରିଲରେ ସରିବାକୁ ଯାଉଛି, ତା ପୂର୍ବରୁ ଇଲେକ୍ସନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ହେଉଛି।
ସୂଚନା ଅନୁସାରେ ଓଡ଼ିଶାର 4 ରାଜ୍ୟସଭା ସଦସ୍ୟ ମମତା ମହାନ୍ତ, ମୁନା ଖାନ୍, ସୁଜିତ କୁମାର ଆଉ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଏପ୍ରିଲ ମାସର 2 ଦିନ ଶେଷ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀନ ଓଡ଼ିଶା ଭବନର ଶିଳାନ୍ୟାସ କରିଛନ୍। ଦିଲ୍ଲୀ ଚାଣକ୍ୟପୁରୀ କୌଟିଲ୍ୟ ମାର୍ଗ ନ ଇ 7 କୋଠା ତିଆରି କରାଯିବା। କୋଠାନ 45 କକ୍ଷ ସହିତ ଗୋଟିଏ ଆଧୁନିକ ସମ୍ମିଳନୀ ଭବନ ବିଲ୍ ରହିବା। ଏହି ଭବନ ଓଡ଼ିଶାର ସାଂସ୍କୃତିକ ଆଉ ପ୍ରଶାସନିକ କେନ୍ଦ୍ର ଭାବେ କାମ କରିବା। ଅଯୋଧ୍ୟା, ବାଙ୍ଗାଲୁରୁ ଆଉ ସୁରତ ନଭିଲ ଖୁବ୍ ଜଲ୍ଦି ଓଡ଼ିଶା ଭବନ ନିର୍ମାଣ କରାଯିବା। ମୁମ୍ବାଇ ନ ଆଉ ଗୋଟିଏ ଓଡ଼ିଶା ଭବନ ତିଆରି କରାଯିବା ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଇନ ଜନେଇ ଦିଆଯାଇପାରେ ଯେ ଏଛେନ୍କା, କୋଲକାତା, ଚେନ୍ନାଇ ଓ ମୁମ୍ବାଇ ନ ଗୋଟିଏ ଲେଖା ଓଡ଼ିଶା ଭବନ ରାଜ୍ୟବାସୀଙ୍କୁ ସେବା ଯୋଗାଇ ଆସୁଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ର ଜନ ଆଶ୍ରୟ ଭବନ ତିଆରି କରାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଖୁବ୍ ଜଲ୍ଦି 5 ଜାଗାଥି ଇ ଭବନର ନିର୍ମାଣ କାମ ମୂଲ ହେବା। 30 ଜିଲ୍ଲାନୁ ଭିନ୍ ଭିନ୍ ସରକାରୀ କାମ ଲାଗି ଭୁବନେଶ୍ୱର ଆସୁଥିବା ଲୋକେ କମ୍ ପଇସାଥି ଇ ଭବନର ରହିପାରିବେ। ସେମାନଙ୍କର ସୁବିଧା ଲାଗି ଭବନର ବସ୍ଷ୍ଟପ୍, ଫୁଡ୍କୋର୍ଟ ଆଉ ଭିନ୍ ଭିନ୍ ସୋରୁମ୍ ବ୍ୟବସ୍ଥା ବିଲ୍ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ଜଳଯୋଗାଣ ଆଉ ପରିମଳ ବୋର୍ଡର 28 ବୋର୍ଡ ବୈଠକ ନଗର ଉନ୍ନୟନ ମନ୍ତ୍ରୀ ଆଉ ବୋର୍ଡର ଅଧ୍ୟକ୍ଷ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାଟି ଭୁବନେଶ୍ୱର ଉନ୍ନତି ଭବନ ପରିସର ଆୟୋଜ ହୋଇଯାଇଛି। ବୈଠକଟି ବହୁଦିନୁ ଅଟକି ରହିଥିବା ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ସେବା, ଆର୍ଥିକ ଓ ପ୍ରଶାସନିକ ସଂସ୍କାର ବାବଦେ ଆଲୋଚନା କରାଯାଇଛି। ଖାସକରି ବୋର୍ଡର କ୍ୟାଡର ଅଧୀନତି କାର୍ଯ୍ୟରତ ଯନ୍ତ୍ରୀମାନଙ୍କୁ ପିଏଚ୍ଇ କ୍ୟାଡର ବାଗି ପଦୋନ୍ନତି ସୁବିଧା ଦେବା ପ୍ରସ୍ତାବକେ ଅନୁମୋଦନ କରାଯାଇଛି। ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କୁ, ଅତିରିକ୍ତ ପ୍ରକଳ୍ପ ଯନ୍ତ୍ରୀ, କ୍ଷେତ୍ରସ୍ତରୀୟ କାମ କରୁଥିବା ଦିନ ମଜୁରିଆମାନଙ୍କୁ ଦିନକୁ 200 ସ୍ୱତନ୍ତ୍ର ପ୍ରୋହାହନ ରାଶି, 60 ବୟସୀ ଅବସର ନେଉଥିବା ମଜୁରିଆମାନଙ୍କୁ ଗ୍ରାଚ୍ୟୁଟି ସୁବିଧା ଦେବା ପ୍ରସ୍ତାବକେ ବିଲ୍ ଅନୁମୋଦନ ମିଳିଛି। ଫଗୁନ ମାସର ଉଜ୍ଜଲ ପ୍ରଖର ଦଶମୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିର ଆଜି ମହାପ୍ରଭୁମାନଙ୍କର ଖାସ୍ ନୀତିକାନ୍ତି କରାଯାଉଛି। ଫଗୁ ଦଶମୀ ସହିତ ଆଜିଠାରୁ ହପ୍ତେ ତକ ଶ୍ରୀମନ୍ଦିର ଦୋଳ ଉତ୍ସବ ଭିଲ୍ ମୂଲ ହୋଇଛି। ମଧ୍ୟାହ୍ନ ଧୂପ ନୀତି ଶେଷ ହେବାର ଉତ୍ତରୁ ମହାପ୍ରଭୁମାନଙ୍କର ଆଜ୍ଞାମାଳ ପାଇକରି ତାଙ୍କର ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ଭୂଦେବୀ ଶ୍ରୀଦେବୀ ବିମାନ୍ତି ବସିକରି ଶ୍ରୀଜଗନ୍ନାଥ ବଲ୍ଲଭ ମଠକେ ବିଜେ କରିଛନ୍। ଆଉ କିଛି ସମୟ ଉତ୍ତରୁ ସେନ ଅବିର ଆଉ ଫଗୁ ଲାଗି ହେବା। ଆଇବା ସୋମବାର ଦିନ ମେଣ୍ଢାପୋଡ଼ି ଉତ୍ସବ ଆଉ ମଙ୍ଗଳବାର ଦିନ ଦୋଳ ପୂର୍ଣ୍ଣିମା ଅବସରରେ ମହାପ୍ରଭୁମାନଙ୍କର ସୁନାବେଶ ହେବା। ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହେଉଥିବାରୁ ନୀତିକାନ୍ତି ତୂର୍ତ୍ତି ସାରବାର ଲାଗି ଛତିଶା ନିଯୋଗ ବୈଠକଟି ଧାରିଜ କରାଯାଇଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଇବା 2 ଦିନ ବସବା। ଗଜପତି ମହାରାଜ ଦିବ୍ୟସିଂ ଦେବଙ୍କର ଅଧ୍ୟକ୍ଷତାଟି ହେବାରକେ ଥିବା ବୈଠକଟି ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାମ ମୂଲ କରବାର ଲାଗି ଦିନ ଧାରିଜ କରାଯିବା। ବୈଠକଟି ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲବାର ବାବଦେ ଭିଲ୍ ନିଷ୍ପତ୍ତି ନିଆଯିବା। ଇତାର ସହିତ ସେବାୟତମାନଙ୍କର ଛୁଆକର ଲାଗି ଆଦର୍ଶ ଗୁରୁକୁଲ ସ୍ଥାପନା, ମହାପ୍ରଭୁମାନଙ୍କର ରତ୍ନ ପଲଙ୍କ ସେଟ୍ ବ୍ୟବହାର, ଶ୍ରୀମନ୍ଦିରକେ ମୋବାଇଲ ଫୋନ୍ କଟକଣା ବାଗି ବହୁଟେ ବିଷୟ ଉପରେ ଆଲୋଚନା କରାଯିବା ବୋଲି ଆମର ସମ୍ବାଦଦାତା ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମହାନଦୀ ଜଳବିବାଦ ପ୍ରାଧିକରଣର ଗୋଟିଏ ଉଚ୍ଚସ୍ତରୀୟ ଦଲ ଆଜି ଦୁଇଦିନିଆ ସମ୍ବଲପୁର ଗସ୍ତଥି ଆସିଛନ୍। ପ୍ରାଧିକରଣର ନୂଆ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀଙ୍କ ନେତୃତ୍ୱଥି ଆସିଥିବା ଦଶଜଣିଆ ଦଲ ଉପରବେଲା ଝାରସୁଗୁଡ଼ା ବିମାନ ବନ୍ଦରନ ପହଞ୍ଚବାର ଉତ୍ରୁ ପ୍ରଶାସନ ତରଫ ତାଙ୍କୁ ସ୍ୱାଗତ କରାଯାଇଥିଲା। ଗସ୍ତ ଅବସରରେ ପ୍ରାଧିକରଣର ଖଣ୍ଡପୀଠ ହୀରାକୁଦ ଡ୍ୟାମ୍ର ସ୍ପିଲ୍ୱେ, କମାଣ୍ଡ ଏରିଆ, ବୁର୍ଲା ପାୱାର ହାଉସ୍, ଚିପ୍ଲିମା ପାୱାର ହାଉସ୍ ବୁଲି ଦେଖିବାର କାର୍ଯ୍ୟସୂଚୀ ରହିଛି। ଚଲତି ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମଥି ନାଁ ଲେଖାବାର ଲାଗି ହେଉଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ସିପିଇଟି ଲାଗି ଆଇବାକାଲିନୁ ଫର୍ମ ପୂରଣ ପ୍ରକ୍ରିୟା ମୂଲ ହେବା। ଆଗ୍ରହୀ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଏ ଆଇବା ମାସର 27 ତାରିଖ ତକ ଫର୍ମ ପୂରଣ କରିପାରିବେ। ଏପ୍ରିଲ 27 ମେ ମାସର 10 ତାରିଖ ତକ ଭିନ୍ ଭିନ୍ ସ୍ନାତକୋତ୍ତର ବିଷୟ ଲାଗି ସିପିଇଟି ପ୍ରବେଶିକା ପରୀକ୍ଷା ହେବା। ପରୀକ୍ଷା ଫଲ ଆଧାରଥିବା ଛାତ୍ରଛାତ୍ରୀମାନେ ସ୍ନାତକୋତ୍ତର ପାଠ୍ୟକ୍ରମ ବାଛିପାରିବେ। ଜୁଲାଇ 10 ତାରିଖ ତକ ସବୁ ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟମାନଙ୍କେ ସ୍ନାତକୋତ୍ତର ପାଠ୍ୟକ୍ରମ ମୂଲ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ କୁହାଯାଇଛି। କିମ୍ବଦନ୍ତୀ ଘୋଡ଼ାନାଚ କଳାକାର ପଦ୍ମଶ୍ରୀ ଡକ୍ଟର ଉତ୍ସବ ଚରଣ ଦାସଙ୍କର 80 ବଛର ବୟସେ ଆଜି ପରଲୋକ ହୋଇଯାଇଛି। କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ମଣିଆ ଗାଁ ଜନ୍ମ ହୋଇଥିବା ସ୍ୱର୍ଗତ ଦାସ ଘୋଡ଼ା ନାଚ ଲାଗି ସାରା ଦେଶରେ ଗୋଟିଏ ନୂଆ ପରିଚୟ ଆଣିଦେଇଥିଲେ। 1965 ମସିହା ବେଲ୍କେ ସେ ଆକାଶବାଣୀ କଟକନ ସ୍ୱୀକୃତିପ୍ରାପ୍ତ କଳାକାର ଭାବେ କାମ ମୂଲ କରିଥିଲେ। ତାଙ୍କର ପରଲୋକଥି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଶୋକ ପ୍ରକାଶ କରିକି ଚୈତି ଘୋଡ଼ା ନାଚକେ ପୂର୍ଥୀନ ପରିଚିତ କରବାର୍ଥି ତାଙ୍କର ଅବଦାନ ସୁର୍ତା ହୋଇ ରହିବା ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ପାରମ୍ପରିକ ଲୋକକଳାକେ ସମୃଦ୍ଧ କରବାର ଉତ୍ସବ ଚରଣଙ୍କ ଅବଦାନ କେତେନି କେତେ ବୋଲି କହିଛନ୍। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଆଜି ସୁବର୍ଣ୍ଣପୁରଠାରେ ରାଜ୍ୟ ସରକାରଙ୍କ 2025-26 ଆର୍ଥିକ ବଜେଟ୍କୁ ନେଇକରି ଗଣମାଧ୍ୟମ ସାମ୍ନାନ ଭିନ୍ ଭିନ୍ ତଥ୍ୟ ରଖିଛନ୍। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ଏହି ବଜେଟ୍ ଗରିବ, ଚାଷୀ, ମହିଳା ଆଉ ଯୁଆନ ପିଢ଼ିର ବିକାଶକୁ ନଜରଥି ରଖିକରି ବନା ହୋଇଛି। ଏଥି ଗ୍ରାମୀଣ ବିକାଶ, ପାନୀୟ ଜଳ ପ୍ରକଳ୍ପ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସଶକ୍ତିକରଣକୁ ଜୋର୍ ଦିଆଯାଇଛି। ଓଡ଼ିଶାର ଗ୍ରାମାଞ୍ଚଳର ବିକାଶ ଦିଗେ ଏହି ବଜେଟ୍ ବହୁତ ସାହାଯ୍ୟ କରବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇଦିନିଆ ଜନଗଣନା ତାଲିମ ଶିବିର ହୋଇଯାଇଛି। ଶିବିରଥି ଘର ତାଲିକା ଆଉ ଘର ଗନ୍ତି ଠିକ୍ ଭାବେ କରବାର ସହିତ ସବୁ ତଥ୍ୟ କେନ୍ତା କରି ସିଏମ୍ଏମ୍ଏସ୍ ପୋର୍ଟାଲଥି ଅପ୍ଲୋଡ଼ କରାଯିବା ସେ ବାବଦେ ଏଥି ସାମିଲ ଅଧିକାରୀ ଆଉ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରର ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନୂଆକରି ତିଆରି ହୋଇଥିବା 300 ଶଯ୍ୟାର ମୁଖ୍ୟ ଚିକିତ୍ସାଳୟ କୁଠାର ସ୍ଥିତି ସମୀକ୍ଷା କରିଛନ୍। ଏହି ଅବସରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାଥି ରୋଗୀ କଲ୍ୟାଣ ସମିତି କାର୍ଯ୍ୟନିର୍ବାହୀ ସଭା ହୋଇଯାଇଛି। ଡାକ୍ତରଖାନା ପରିସରର ଜବରଦଖଲ ଉଚ୍ଛେଦ, ଡ୍ରେନେଜ୍ ବ୍ୟବସ୍ଥାର ମରାମତି କାମ ଜଲ୍ଦି ଶେଷ କରବାର୍କି ଏହି ଅବସରରେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାଥି ଆଜି ଜିଲ୍ଲା ପରିଷଦ କାର୍ଯ୍ୟାବଳୀ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଥି ଗ୍ରାମୀଣ ଆବାସ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନାର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ତରଫ ଘୋଷିତ ସବୁ ପ୍ରକଳ୍ପ କାମ ଜଲ୍ଦି ଶେଷ କରିବା ଲାଗି ଏହି ଅବସରରେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଆଉ ପ୍ରାଣୀ ସମ୍ପଦ ବିଭାଗ ତରଫ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିକି ଜିଲ୍ଲା କେ ପ୍ରାଣୀ ପାଳନ ଆଉ ମାଛ ଚାଷ ଲାଗି ଯୋଗାଇ ଦିଆଯାଉଥିବା ସରକାରୀ ସୁବିଧା ସୁଯୋଗ ବାବଦେ ବୁଝାଇଥିଲେ। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ ତରଫ ଆଜି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମଟି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇକରି ଜିଲ୍ଲାର ଶିକ୍ଷିତ ଜୁଆନ ପିଲା ଟୁକେଲମାନଙ୍କୁ ସ୍ୱାବଲମ୍ବୀ କରବାର ଆଉ ନିଜର ଜିଲ୍ଲାର ନିଯୁକ୍ତି ଦେବାର ଲାଗି ଏହି ମେଳାର ଆୟୋଜନ କରାଯାଇଛି ବୋଲି କହିଛନ୍। ଆଇସିସି ଟି20 ବିଶ୍ୱକପ୍ ପୁରୁଷ କ୍ରିକେଟ୍ଥି ଭାରତ ଆଉ ଜିମ୍ବାୱେ ଭିତରେ ଚେନ୍ନାଇର ଚିପକ୍ ଷ୍ଟାଡିୟମ୍ର ସଞ୍ଜବେଲର 7 ବଜେନୁ ଖେଲ୍ ମୂଲ ହୋଇଛି। ଜିମ୍ବାୱେ ଦଲ ଟସ୍ ଜିତିକରି ପହିଲା ବୋଲିଂ ନିଷ୍ପଭି ନେଇଛି। ଭାରତ ତରଫ ସଞ୍ଜୁ ସାମସନ୍ ଆଉ ଅଭିଷେକ ଶର୍ମା ବ୍ୟାଟିଂ କରୁଛନ୍। ସୂଚନା ଅନୁସାରେ ଦୁଇ ଦଲ ସୁପର 8 ରାଉଣ୍ଡଥି ଗୋଟେ ଲେଖା ମ୍ୟାଚ୍ ହାରିଛନ୍। ଏଥିଲାଗି ଦୁଇ ଦଲ ଲାଗି ଆଜିର ମ୍ୟାଚ୍ ବହୁତ ଗୁରୁତ୍ୱପୂର୍ଣ୍ଣ ଆଏ। ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାଥି ହୋଇଥିବା ବୈଠକଟି ମଦ ବିକ୍ରି ହେଉଥିବା ଢାବାମାନଙ୍କ ଯାଞ୍ଚ, ଜାତୀୟ ରାଜପଥ ରାତି ଜବରଦଖଲ କରିଥିବା ଦୋକାନମାନଙ୍କୁ ଚିହ୍ନଟ କରିକି ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ ବାଗି ଭିନ୍ ଭିନ୍ ବିଷୟଥି ଆଲୋଚନା କରାଯାଇଥିଲା। ପାଣିପାଗ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବଥି ରାଜ୍ୟର କେତେଟା ଜାଗାନ ଆଜି ସାମାନ୍ୟ ବର୍ଷା ହୋଇଯାଇଥିଲା। ଏବଂ 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗି ଜାଗାନ ପାଗ ସୁଖା ରହିବା। ଏବଂ 3 ଦିନ ତକ ପାଗ ଏନ୍ତା ରହିବା। ତାର ଉତ୍ତରୁ ଦିନର ଆଉ ରାତିର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ ଓଡ଼ିଶା ସହିତ 10 ରାଜ୍ୟର ରାଜ୍ୟସଭା ନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଇଷ୍ଟ୍ରାନ ମୂଲ ହେଲା ନାମାଙ୍କନ ଏବଂ 16 ତାରିଖ ହେବା ଭୋଟ୍। ନୂଆଦିଲ୍ଲୀର ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ମହାନଦୀ ଜଳବିବାଦ ପ୍ରାଧିକରଣର 10 ଜଣିଆ ଦଲ ପହଞ୍ଚିଲେ ସମ୍ବଲପୁର। ଆଉ ଟି20 ବିଶ୍ୱକପ୍ ପୁରୁଷ କ୍ରିକେଟ୍ଥି ଭାରତ ଆଉ ଜିମ୍ବାୱେ ଭିତରେ ଚେନ୍ନାଇର ମୂଲ ହେଲା ମ୍ୟାଚ୍। ଟସ୍ ଜିତିକରି ବୋଲିଂ ନିଷ୍ପଭି ନେଲା ଜିମ୍ବାୱେ ଦଲ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।